ବିଖ୍ୟାତ ସାହିତ୍ୟିକ ଶ୍ରୀଯୁକ୍ତ ମନୋଜ ଦାସଙ୍କର ରଚିତ ଛାୟା।
ପ୍ରଫେସର ଅଞ୍ଜନ ଶର୍ମା ଏକଦା ଜଣେ ବୈଜ୍ଞାନିକ, ବକ୍ତା ଓ ଭାବୁକ ଭାବରେ ବିଖ୍ୟାତ ହେବାକୁ ଆରମ୍ଭ କରି ହଠାତ୍ ଅଟକି ଯାଇଥିଲେ। ଯେଉଁ ମୁଖ୍ୟ ତିନୋଟି କାରଣରୁ ଏପରି ହୋଇଥିଲା ତା ଭିତରେ ଗୋଟିଏ ପ୍ରକାର ଭୟାବହ ସଂଗତି ରହିଥିଲା। ପ୍ରଥମ କାରଣ, ପ୍ରୌଢ଼ାବସ୍ଥାରେ ହଠାତ୍ ଭାର୍ଯ୍ୟା ଲାଭ ଏବଂ ମାତ୍ରାଧିକ ସୁଚରିତା ଭାର୍ଯ୍ୟା। ଦ୍ୱିତୀୟ କାରଣ, ଏକ ଅଗ୍ନିକାଣ୍ଡ। ତୃତୀୟ କାରଣ, ଭାର୍ଯ୍ୟାଙ୍କର ହଠାତ୍ ପରଲୋକ ଗମନ। ହାୟ ଶ୍ରୁତିବୃନ୍ଦଙ୍କର ସ୍ମୃତିର କ୍ଷୀଣତା। ଅଞ୍ଜନ ଶର୍ମାଙ୍କୁ ସମସ୍ତେ ପାଶ୍ୱରେ ଦେଇଥିଲେ। ହଠାତ୍ 30 ବର୍ଷ ପରେ ତାଙ୍କର ଅସ୍ତିତ୍ୱ ବିଷୟରେ ସଜାଗ ହେବା ପୁଣି ଏ ଦୂର ହିମାଳୟ ମୂଲକରେ ମୋ ପକ୍ଷରେ ଥିଲା ଯେତିକି ଅପ୍ରତ୍ୟାଶିତ ସେତିକି ଚମକପ୍ରଦ। ମାନାଲିର ଅଦୂରବର୍ତ୍ତୀ ଏକ ଆରଣ୍ୟକ ଅତିଥି ନିବାସର ଦାୟିତ୍ୱରେ ଥିବା ମୋର ସହପାଠୀ ସହ ହଠାତ୍ ସିମ୍ଲାରେ ଦେଖା ନ ହୁଏ କି ମୁଁ ଏଠାକୁ ନ ଆସେ, ଆସି କିନ୍ତୁ ଆପ୍ୟାୟିତ ବୋଧ କରୁଥିଲି। ସହପାଠୀ ଜଣକ ସ୍କୁଲ ଜୀବନରେ ମୋର ଘନିଷ୍ଠ ବନ୍ଧୁ ଥିଲେ। ସେ ଥିଲେ ଚିତ୍ରଶିଳ୍ପୀ। ସୌନ୍ଦର୍ଯ୍ୟ ସନ୍ଧାନରେ ହିମାଳୟ ଆସି ଏମିତି ସମ୍ମୋହିତ ହୋଇ ପଡ଼ିଥିଲେ ଯେ ଆସିବାର ଉଦ୍ଦେଶ୍ୟ ପାଶରେ ଦେଇଥିଲେ। ଜୀବିକା ନିମନ୍ତେ ଜଣେ ସାମନ୍ତ ରାଜାଙ୍କର ନିର୍ଜନ ସରୋବର ସମୀପବର୍ତ୍ତୀ ଏ କୋଠାର ଦାୟିତ୍ୱରେ ରହି ପ୍ରାୟଶଃ ଚଦରଖଣ୍ଡିଏ ଘୋଡ଼ାଇ ହୋଇ ବନ, ପର୍ବତ ଓ ଆକାଶ ଆଡ଼େ ଅନାଇ କାଳ ଅତିବାହିତ କରୁଥିଲେ। 25 ବର୍ଷ ତଳେ ସାମନ୍ତ ରାଜାଙ୍କଠୁ କୋଠାର ମାଲିକାନା ଜଣେ ଧନୀ ବଣିକଙ୍କ ହାତକୁ ଆସିଯାଇଥିଲା। ସମ୍ପ୍ରତି ଏହାକୁ ଅଧିକାର କରିଥିଲେ ସରକାରଙ୍କର ପର୍ଯ୍ୟଟନ ବିଭାଗ। ତାଙ୍କ ସ୍ୱତନ୍ତ୍ର ଅଭିଜ୍ଞତା ଦୃଷ୍ଟିରୁ ମୋ ବନ୍ଧୁ ତାଙ୍କ ଆସନରେ ବାହାଲ ହୋଇ ରହିଥିଲେ। ଭ୍ରମଣ ବିଳାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ମାନଚିତ୍ର ଭିତରେ ଏହା ସ୍ଥାନ ପାଇବାର କୌଣସି କାରଣ ନଥିବା ଦୃଷ୍ଟିରୁ ସନ୍ତରଣ ଓ ବିଶ୍ରାମ ପାଇଁ ଏହା ଏକ ଆଦର୍ଶ ସ୍ଥାନ ବୋଲି ସରକାର ବିଜ୍ଞାପିତ କରିବା ସତ୍ତ୍ୱେ ଏଠାକୁ ବିଶେଷ କେହି ଆସୁନଥିଲେ। କଦାଚିତ କେମିତି ଆସୁଥିଲେ ଜଣେ ଦୁଇଜଣ ନିର୍ଜନ ଆଶ୍ରୟ ପିପାସୁ 2-4 ଦିନ ପାଇଁ। ସରକାର ଏହାକୁ ବନ୍ଦ କରିଦିଅନ୍ତୁ ଏପରି ପ୍ରସ୍ତାବ ଦେବି ବୋଲି ମୁଁ କେତେଥର ଭାବିଛି, କିନ୍ତୁ ତାହେଲେ ପ୍ରଫେସର ଅଞ୍ଜନ ଶର୍ମା ଯିବେ କୁଆଡ଼େ, ବନ୍ଧୁ କହିଥିଲେ। ସେ କ'ଣ କେବେ ହେଲେ ଆଉ କୁଆଡ଼େ ଯାଆନ୍ତି ନାହିଁ, ମୁଁ ପ୍ରଶ୍ନ କଲି। ସେଦିନ ଶେଷ ମେଘଳ ଅପରାହ୍ନରେ ଖଣ୍ଡିଏ ପରିଚ୍ଛନ୍ନ କିନ୍ତୁ ଦଦରା ପାଇଜାମା ପିନ୍ଧି ପାର୍ବତ୍ୟ ପବନର ଗୋଟାଏ ଧକ୍କାରେ ଉଡ଼ିଯାଇ ସରୋବରରେ ନିମଜ୍ଜିତ ହେବାର ପ୍ରତିଶ୍ରୁତି ବହନ କରୁଥିବା ଯେଉଁ ବ୍ୟକ୍ତି ଜଣକ ବୁଲି ବାହାରିଥିଲେ ସିଏ କିଏ ବୋଲି ମୁଁ ବନ୍ଧୁଙ୍କୁ ପ୍ରଶ୍ନ କରିବା ଫଳରେ ବନ୍ଧୁ ଅଞ୍ଜନ ଶର୍ମାଙ୍କ ପ୍ରସଙ୍ଗର ଅବତାରଣା କରିଥିଲେ। ଛାତ୍ରାବସ୍ଥାରେ ଥରେ ମାତ୍ର ଅଞ୍ଜନ ଶର୍ମାଙ୍କୁ ଦେଖିଥିଲି। ସେ ଆମ କଲେଜକୁ ଆସିଥିଲେ ଏବଂ ଭାରତର କୌଣସି ଜଣେ ବୈଜ୍ଞାନିକ ଯଦି ବର୍ତ୍ତମାନ ଗବେଷଣା ପ୍ରତିଭା ନିମନ୍ତେ ନୋବେଲ ପୁରସ୍କାର ପାଇବାକୁ ହକଦାର ତେବେ ସେ ଜଣକ ଅଞ୍ଜନ ଶର୍ମା ବୋଲି ଅତିଥିଙ୍କ ପରିଚୟ ଦେବା ଅବସରରେ କହି ଆମ ପ୍ରିନ୍ସିପାଲ ଆମକୁ ଚମତ୍କୃତ କରିଦେଇଥିଲେ। ସେତେବେଳେ ଅଞ୍ଜନ ଶର୍ମା ଗୋଟିଏ ଯୁଗାନ୍ତକାରୀ ତତ୍ତ୍ୱର ଭୂମିକା ମାତ୍ର ପରିବେଷଣ କରିଥିଲେ। ମାଧ୍ୟାକର୍ଷଣ ଶକ୍ତିକୁ କାବୁ କରି କିପରି ତାହାଦ୍ୱାରା କଳକାରଖାନା ଓ ଗାଡ଼ିମାନ ଚଳାଯାଇପାରିବ ସେ ଏହି ତତ୍ତ୍ୱକୁ ପ୍ରମାଣ କରିବା ନିମନ୍ତେ କେତେ ହଜାର ପୃଷ୍ଠାର ଗାଣିତିକ ହିସାବ ପ୍ରସ୍ତୁତ କରିଥିଲେ। ସେତିକି ନୁହେଁ, ଶିଳ୍ପପତି ବନିଥିବା କୌଣସି ଜଣେ ବାଲ୍ୟବଧୂଙ୍କର ବଦାନ୍ୟତାରୁ ଅତ୍ୟନ୍ତ ଗୋପନରେ ସେ କିଛି ଯନ୍ତ୍ରପାତି ନିର୍ମାଣ କରିବା ଦିଗରେ ମଧ୍ୟ ପଦକ୍ଷେପ ନେଇଥିଲେ, କିନ୍ତୁ ସେଥିପାଇଁ ବିପୁଳ ପରିମାଣର ଅର୍ଥର ପ୍ରୟୋଜନ ଏବଂ ସେତେବେଳେ ସେ ଅର୍ଥ ଜଣେ ବ୍ୟକ୍ତିଗତ ଶିଳ୍ପପତି ନୁହେଁ କୌଣସି ବିତ୍ତଶାଳୀ ଦେଶ ବା ଆନ୍ତର୍ଜାତିକ ସଂସ୍ଥାଇ ଯୋଗାଇ ପାରିବ ବୋଲି ହୃଦବୋଧ ହେବାରୁ ସେ ଦିଗରେ ଅଞ୍ଜନ ଶର୍ମା ଓ ତାଙ୍କ ଶୁଭେଚ୍ଛୁବର୍ଗ ବିହିତ ଆବେଦନ ନିବେଦନ ଆରମ୍ଭ କରିଥିଲେ। କିନ୍ତୁ ହଠାତ୍ ଦିନେ ଅଗ୍ନିକାଣ୍ଡ ଘଟି ତାଙ୍କର ସେ ବିପୁଳ ତାତ୍ପର୍ଯ୍ୟପୂର୍ଣ୍ଣ ଗବେଷଣାଗାର ପାଉଁଶ ହୋଇଗଲା। ସ୍ତବ୍ଧ ହୋଇଗଲେ ଅଞ୍ଜନ ଶର୍ମା। ମୃଦୁ ଜହ୍ନ ଆଲୁଅରେ ମଧ୍ୟରାତ୍ରରେ ଦୈବା ଚେଇଁ ଥାଇ ସେ ଯେଉଁ ସତ୍ତାଟି ନିଆଁ ଲଗାଉଥିବାର ଦେଖିଥିଲେ ସେ ସତ୍ତାଟି ପିଶାଚ ବା ପ୍ରେତ ନୁହେଁ, ମଣିଷ ବୋଲି ସେ ବୁଝୁଥିଲେ। ମଣିଷଟି ଏପରି କାମ କରିବ ବୋଲି ସେ ବିଶ୍ୱାସ କରିପାରୁନଥିଲେ। ବସ୍ତୁତଃ ଲୋକଟି ପେଟ୍ରୋଲ ପିଚକାରୀ ମାରିବା ଓ ନିଆଁ ଲଗାଇବା ସ୍ୱଚ୍ଛୁରୁ ଦେଖି ମଧ୍ୟ ସେ କଳ୍ପନା କରିଥିଲେ ଯେ ଲୋକଟି ତାଙ୍କ ଧାରଣାର ବହିର୍ଭୂତ କୌଣସି ଗଠନମୂଳକ କାର୍ଯ୍ୟ କରୁଛି। ବହୁଦିନ ପର୍ଯ୍ୟନ୍ତ ତାଙ୍କ ଆଖି ଯୋଡ଼ିକରେ ଅନେକ ଯେପରି ସେ ଦାଉଦାଉ ନିଆଁର ପ୍ରତିଫଳନ ଦେଖିପାରୁଥିଲେ, କିଛିଦିନ ପର୍ଯ୍ୟନ୍ତ ସେ ଅଗ୍ନିକାଣ୍ଡର ସମ୍ଭାବ୍ୟ ହେତୁ ଉପରେ ଆଲୋଚନା ହେଲା। ଜଣେ ସହକର୍ମୀଙ୍କର ତୁଚ୍ଛ ଈର୍ଷାଠୁ ଆରମ୍ଭ କରି ଆନ୍ତର୍ଜାତିକ ଷଡ଼ଯନ୍ତ୍ର ଯାଏଁ ବେଶ କିଛି ଆକର୍ଷଣୀୟ ତତ୍ତ୍ୱ ବଢ଼ାଗଲା। ଯଥାସମୟରେ ଘଟଣାଟି ପାର୍ଶ୍ୱରେ ହୋଇଗଲା। ଶିଳ୍ପପତି ବନ୍ଧୁ ଶସ୍ତ୍ରୀକ ଅଞ୍ଜନ ଶର୍ମାଙ୍କୁ ହିମାଳୟ ମୂଲକର ଏହି ନିର୍ଜନ କୋଠିକୁ ପଠାଇଦେଲେ। କୋଠିର ମାଲିକାନାରେ ଏକାଧିକ ବାର ପରିବର୍ତ୍ତନ ସତ୍ତ୍ୱେ ଅଞ୍ଜନ ଶର୍ମାଙ୍କୁ କେହି ଚାଲିଯିବାକୁ କହୁନଥିଲେ। ସେ ଅବଶ୍ୟ ମୁଖ୍ୟ କୋଠାର କୌଣସି ଅଂଶର ଅଧିକାର କରିନଥିଲେ। ହତାର ଗୋଟିଏ କୋଣରେ ଥିବା କ୍ଷୁଦ୍ରକାୟ ଦ୍ୱିତଳ ଘରର ଉପର ମହଲାରେ ସେ ରହୁଥିଲେ। ତାଙ୍କର ବିଳାସ ବିହୀନ ଜୀବନଯାତ୍ରା ବାବଦରେ ବ୍ୟୟ ବହନ କରୁଥିଲେ ଉପରୋକ୍ତ ଶିଳ୍ପପତି। ଏଠାକାର ଶାନ୍ତ ଓ ଉଚ୍ଛଳ ପ୍ରାକୃତିକ ପରିବେଶ ଭିତରେ ସେ ବଞ୍ଚି ରହିବାର ଓ ପୁନର୍ବାର କିଛି ଅର୍ଥପୂର୍ଣ୍ଣ କାମ ହାତକୁ ନେବାର ଉତ୍ସାହ ଆୟତ୍ତ କରିବା ଦିଗରେ ସଫଳ ହେଲା ବେଳକୁ ତାଙ୍କର ପତ୍ନୀ ଇହଧାମ ଛାଡ଼ି ଚାଲିଗଲେ। ପତ୍ନୀ ଦ୍ୱାରା ପରିପାଳିତ କମନୀୟ କୁକୁରଟିଏ ଥିଲା ତାଙ୍କର ଶେଷ ସାଥୀ, କିନ୍ତୁ ପ୍ରତିପାଳିକାଙ୍କ ବିୟୋଗ ସହି ନପାରି ସେ ଆହାର ଛାଡ଼ିଦେଲା ଓ ମରିଗଲା। ଅଞ୍ଜନ ଶର୍ମା, ଯିଏକି ସ୍ଥବିର ପ୍ରାୟ ଆଚରଣ କରୁଥିଲେ, ସେଦିନ ରଡ଼ି କରି କରି କାନ୍ଦିଥିଲେ। ବନ୍ଧୁ ବର୍ଣ୍ଣନା କରିବା ଅନୁଯାୟୀ ପରବର୍ତ୍ତୀ ଘଟଣା ଏହି ପ୍ରକାରର। ଅଞ୍ଜନ ଶର୍ମା ବଣ ଉପତ୍ୟକା ଭିତରେ ମଧ୍ୟ ଏକାକୀ ବିଚରଣ କରୁଥାନ୍ତି। ଦିନେ ମଧ୍ୟାହ୍ନର କିଛି ସମୟ ପରେ ସେ ଏପରି ଭାବେ ବୁଲୁବୁଲୁ କେହି ତାକୁ ଅନୁସରଣ କରୁଥିବାର ଅନୁଭବ କରି ପଛକୁ ବୁଲି ଅନାଇଲେ। କହିବା ବାହୁଲ୍ୟ, ତାଙ୍କୁ ଅନୁସରଣ କରିବାକୁ ନିଜର ଛାୟା ଛଡ଼ା ଆଉ କେହି ତ ନଥିଲେ। ଅକସ୍ମାତ୍ ଛାୟା ଉପରେ ଚିଡ଼ିଯାଇ ସେ ଚିତ୍କାର କରି କହିଲେ, ସମସ୍ତେ ମୋତେ ଛାଡ଼ିଗଲା ପରେ ତୁ କାହିଁକି ମୋ ପଛେ ପଛେ ଗୋଡ଼ାଇଛୁ? ଯାହା ଯାହା କହୁଛି। ସେ ତାଙ୍କ ଛାୟାକୁ ଏଭଳି ପ୍ରଚଣ୍ଡ ଧମକ ଦେଲେ ଯେ ଛାୟା ତାଙ୍କଠାରୁ ବିଚ୍ୟୁତ ହୋଇଯାଇ ଧାଇଁ ପଳାଇ ବୁଦା ଭିତରେ ଲୁଚିଗଲା। ଅଞ୍ଜନ ଶର୍ମା କିଛି ସମୟ ପର୍ଯ୍ୟନ୍ତ ଛାୟାର ଶୁଁ ଶୁଁ ବିକଳ କାନ୍ଦ ଶୁଣିଥିଲେ। ମୋ ବନ୍ଧୁ ହିଁ ଏକମାତ୍ର ବ୍ୟକ୍ତି ଯାହାଙ୍କୁ ଅଞ୍ଜନ ଶର୍ମା ଏ ଘଟଣା ଗପିଥିଲେ। ସେହିଦିନଠାରୁ ଅଞ୍ଜନ ଶର୍ମା ସୂର୍ଯ୍ୟାଲୋକରେ ବା ଚନ୍ଦ୍ରାଲୋକରେ ପଦାକୁ ବାହାରୁ ନଥିଲେ। କେବଳ ଅନ୍ଧକାର ଭିତରେ କିମ୍ବା ଆକାଶ ମେଘାଚ୍ଛନ୍ନ ଥିଲେ ସେ ଉପତ୍ୟକା ଭିତରେ ଅନ୍ୟମନସ୍କ ହୋଇ ବୁଲୁଥାନ୍ତି। କିନ୍ତୁ ଯଦି ଆକାଶରୁ ମେଘ ଅପସରି ଯିବାର ଲକ୍ଷଣ ଦେଖାଦେଉଥିଲା, ତେବେ ସେ ଅନ୍ୟମନସ୍କତା ଭୁଲିଯାଇ ସଙ୍ଗେ ସଙ୍ଗେ ଦୌଡ଼ି ନିଜ କୋଠରୀ ଭିତରକୁ ପଳାଇ ଯାଉଥିଲେ। କେହି ତାଙ୍କୁ ଦେଖା କରିବାକୁ ବୋଲେ ତତ୍କ୍ଷଣାତ୍ ଆଲୁଅ ଲିଭାଇ ଦେଉଥିଲେ। କାରଣ ମୁଁ ପ୍ରଶ୍ନ କରିଥିଲି, ତାଙ୍କର ଛାୟା ନାହିଁ, ଏକଥା ସେ କାହାକୁ ଜଣାଇବାକୁ ପ୍ରସ୍ତୁତ ନଥିଲେ। ବନ୍ଧୁ ଉତ୍ତର ଦେବେ, କିନ୍ତୁ ତମେ ତ ଜାଣ ତାଙ୍କର ସେ ଧାରଣା ଉଦ୍ଭଟ। ତମେ ହଠାତ୍ ଗୋଟାଏ ଟର୍ଚ୍ଚ ଲାଇଟ୍ ଜଳାଇ ତାଙ୍କର ଛାୟା ବିଦ୍ୟମାନ ଥିବାର ଦେଖାଇ ତାଙ୍କର ଧାରଣାକୁ ଭ୍ରମାତ୍ମକ ବୋଲି ପ୍ରମାଣ କଲନି କାହିଁକି? ମୋ ପ୍ରଶ୍ନରେ ବନ୍ଧୁ ଏପରି ଭାବରେ ଚମକି ପଡ଼ିଲେ, ସତେବା ମୁଁ ତାଙ୍କୁ ଗୋଟିଏ ଦାରୁଣ ବିଶ୍ୱାସଘାତତା କରିବାକୁ ପ୍ରବର୍ତ୍ତାଉଛି। ତାଙ୍କ ଚମକ ମୋତେ କିଛିଟା ବିସ୍ମିତ ଓ ଲଜ୍ଜିତ କଲା। ମୁଁ କୈଫିୟତ୍ ଦେଲା ଭଳି କଣ୍ଠରେ କହିଲି, ମାନେ ତାଙ୍କର ବିଚିତ୍ର ମୋହ କେମିତି ଭାଙ୍ଗିଯିବ ସେହିପାଇଁ କହୁଥିଲି। ବିଚିତ୍ର ମୋହ ନୁହେଁ, ଯାହାକୁ ଡିଲ୍ୟୁଜନ୍ କହନ୍ତି। ଜଣଙ୍କର ଛାୟା କେବେ ଜଣଙ୍କଠୁ ବିଚ୍ଛିନ୍ନ ହୋଇ ଦୌଡ଼ି ଦୌଡ଼ି ପଳାଇ ଯାଇ ଲୁଚିଥିବ? ଆପଣ ତ ଆଉ ଏ କଥାରେ ବିଶ୍ୱାସ କରୁନାହାନ୍ତି। ଆପଣ ତ ତାଙ୍କ ଛାୟା ଥିବାର ଦେଖୁଥିବେ। କେମିତି ଦେଖନ୍ତି? ମୁଁ ଅଧର୍ଯ୍ୟ କଣ୍ଠରେ ପଚାରିଲି, କେମିତି ଦେଖନ୍ତି ବୋଇଲେ? ଅଞ୍ଜନ ଶର୍ମା ଆଲୁଅକୁ ବାହାରୁ ନଥିବା ଦୃଷ୍ଟିରୁ ତାଙ୍କର ଛାୟା ଦେଖାଯାଏ ନାହିଁ ବୋଲି କହୁଛନ୍ତି, ନା ସତରେ ତାଙ୍କ ଛାୟା ନାହିଁ ବୋଲି ଆପଣ ବି ବିଶ୍ୱାସ କରୁଛନ୍ତି?
ବନ୍ଧୁ ନୀରବ ରହିଲେ। ମୁଁ ଆଚମ୍ବିତ ଭାବ ଲୁଚାଇ ମୁଁ ମୋ ପ୍ରଶ୍ନର ପୁନରାବୃତ୍ତି କଲି।
ସେ କହିଲେ, ଜାଣେନା। ଜାଣେନା ମାନେ? ମୁଁ କେବେ ତାଙ୍କୁ ପରୀକ୍ଷା କରୁନାହିଁ। ଆରେ ବାବୁ, ପରୀକ୍ଷାର ପ୍ରଶ୍ନ କାହିଁକି ଉଠିବ? ତମ ସାଧାରଣ ଜ୍ଞାନ ତ କହୁଛି।
ସେ କିଛି କହିଲେ ନାହିଁ। ବୁଝୁଥିଲି ମୁଁ ତାଙ୍କ ଉପରେ ବିରକ୍ତ ହେବା ଉଚିତ, କିନ୍ତୁ ହୋଇପାରୁନଥିଲି।
ଅନେକ ସମୟ ଧରି ଦୁହେଁ ଚୁପଚାପ ବସି ରହିଲୁ।
ସନ୍ଧ୍ୟା ଗୋଟିଆର ଥିଲା। ଅଦୂର ପର୍ବତମାଳା ଶିଖରରେ ସାମାନ୍ୟ ଜହ୍ନ ବିଞ୍ଚି ହୋଇଯିବା ଫଳରେ ସେମାନେ ଆକାଶରେ ଭାସମାନ କୌଣସି ସୁବର୍ଣ୍ଣ ଦ୍ୱୀପର ସୀମାନ୍ତର ଭ୍ରମ ସୃଷ୍ଟି କରୁଥିଲେ।
ଅଜଣା ଏକାଧିକ ଧରଣର ପକ୍ଷୀଙ୍କର ବିଚିତ୍ର ଧ୍ୱନିମାନ ଶୁଣାଯାଉଥିଲା। ନୀରବ ବନ୍ଧୁଆଡ଼େ ଅନାଇ ମୋର ମନେ ହେଲା, ବାସ୍ତବିକ ଏ ନିର୍ଜନ ମୂଲକରେ ଗୋଟାଏ କିଛି ଉଦ୍ଭଟ ବିଶ୍ୱାସକୁ ଆଦରି ନ ନେଲେ ସେବା କିପରି କାଳଯାପନ କରନ୍ତେ। ପରଦିନ ମୁଁ ବନ୍ଧୁଙ୍କଠାରୁ ବିଦାୟ ନେଇ ଆସିଲି। ଅଞ୍ଜନ ଶର୍ମାଙ୍କୁ ଆଉଥରେ ଦେଖିବା ନିମନ୍ତେ ପ୍ରବଳ ଆଗ୍ରହ ହେଲା, କିନ୍ତୁ ତାହା ପୂରଣ ହେବାର ଆଶା ଦେଖିଲି ନାହିଁ। ମାନାଲି ମୁଲକରେ ମୁଁ ବିତାଇଥିବା ସେ ଦିନ କେତୋଟିର 5 ବର୍ଷ ପରେ ବନ୍ଧୁଙ୍କ ସହ ପୁନର୍ବାର ସାକ୍ଷାତ ହେଲା। ସେ ଚାକିରି ଛାଡ଼ି ସ୍ୱଗ୍ରାମରେ ଆଦର୍ଶ କୃଷିକର୍ମରେ ମନୋନିବେଶ କରିଥିଲେ। ଅତି ସ୍ୱାଭାବିକ ଢଙ୍ଗରେ ସେ ମୋତେ କହିଲେ, ଅଞ୍ଜନ ଶର୍ମା ଚାଲିଯିବା ପରେ ମୋ ପକ୍ଷରେ ଆଉ ସେଠାରେ ରହିବା ସମ୍ଭବ ହେଲା ନାହିଁ।
ଅଞ୍ଜନ ଶର୍ମା ଗଲେ କୁଆଡ଼େ?
ତାଙ୍କ ପଳାତକ ଛାୟାର ସନ୍ଧାନରେ ଯାଇଛନ୍ତି। ଏହି ମର୍ମରେ ମୋ ଉଦ୍ଦେଶ୍ୟରେ ବାର୍ତ୍ତାଟିଏ ଲେଖିଦେଇ ସେ କୁଆଡ଼େ ଚାଲିଗଲେ।
ତାପରେ
ଯାଆନ୍ତେ ଆଉ କେତେ ଦୂର? ସେ ଉପତ୍ୟକାର ଶେଷ ପ୍ରାନ୍ତରେ ଜ୍ଞାନ ହରାଇ ପଡ଼ିଥିଲେ ଓ ସେହି ଅବସ୍ଥାରେ ତାଙ୍କୁ ଆମେ ଆବିଷ୍କାର କରିବା ପରେ ପରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ତାପରେ ତାଙ୍କର ଯଥାବିଧି ଦାହ କଲୁ। ତାଙ୍କ ପଳାତକ ଛାୟାର ସନ୍ଧାନ ସେ ପାଇଥିଲେ?
ନା, ପାଇନଥିଲୁ ବୋଲି ଆପଣ କିପରି ଜାଣିଲେ?
ମୃତ୍ୟୁ ପରେ ବି ତାଙ୍କ ଦେହରେ ଛାୟା ପଡ଼ୁନଥିଲା?
ସେ ଘରୁ ବାହାରି ଯିବା ପରଠୁ ତାଙ୍କ ମୃତଦେହ ଦାହ ଶେଷ ହେବା ଯାଏ ଆକାଶ ଥିଲା ମେଘାଚ୍ଛନ୍ନ। ଶୀତଳ ପବନରେ ଆମ ଦେହ ଥରିଯାଉଥିଲା
ହେଲା, କିନ୍ତୁ ଛାୟା ତାଙ୍କ ପାଖକୁ ଫେରିନଥିଲା ବୋଲି ଆପଣ ସିଦ୍ଧାନ୍ତରେ ପହଞ୍ଚିଲେ କିପରି?
ବନ୍ଧୁ ହଠାତ୍ କିଛି କହିଲେ ନାହିଁ, କିନ୍ତୁ କିଛି ଗୋଟାଏ କହିବେ କି ନାହିଁ ବୋଲି ସେ ଯେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଏହା ବୁଝିହେଉଥିଲା। ମିନିଟିଏ ଦୋଦୋପାଞ୍ଚ ହେଲା ପରେ ସେ ମୃଦୁକଣ୍ଠରେ ସ୍ୱଗତୋକ୍ତି ହେଲା ଭଳି କହିଲେ, ମୁଁ ବଣବୁଦା ଭିତରୁ ଯେମିତି ମଧ୍ୟବୋଧେ କାହାର ଶୁଁ ଶୁଁ କାନ୍ଦଣା ଶୁଣୁଥିଲି।
କ'ଣ କହିବାକୁ ଚାହୁଁଛନ୍ତି?
ଅଞ୍ଜନ ଶର୍ମାଙ୍କ ଛାୟା ତାଙ୍କୁ ଖୋଜି ବୋଲି କାନ୍ଦୁଥିଲା?
ବନ୍ଧୁ ମୋ ପ୍ରଶ୍ନର କୌଣସି ସିଧା ଉତ୍ତର ନଦେଇ କହିଲେ,
ସେଭଳି ଅବସ୍ଥାରେ ମୁଁ କିପରି ସେଠାରେ ରହିଥାନ୍ତି? ପୁଣି ଭାବୁଛି ଅନ୍ୟାୟ କଲି, ଲେଉଟି ଯିବି। ଏଡ଼େ ଉଦ୍ଭଟ କଥା ସେ ଯେପରି ସାବଲୀଳ ଭାବରେ କହିଯାଉଥିଲେ, ସେଥିପାଇଁ ମୁଁ ପ୍ରଚଣ୍ଡ ରଡ଼ି କରି ତାଙ୍କୁ ଧମକ ଦେବାକୁ ମନ କରୁଥିଲି। କିନ୍ତୁ ହଠାତ୍ ମୋ ନିଜ ଛାୟା ଉପରେ ମୋ ଆଖି ପଡ଼ିଗଲା। ମୋ ଛାୟା ଯେମିତି ମୋତେ ସେଭଳି କିଛି କରିବା ବିରୁଦ୍ଧରେ ତାଗିଦା କରିଦେଲା।